ହ୍ୟାଲୋ, ମୁଁ ସନ୍ତୋଷ କୁମାର ସାହୁ କହୁଛି, ନିରଙ୍କାରୀ ନଗର 21 ନମ୍ବର ୱାର୍ଡ ସନ୍ତ ନିରଙ୍କାରୀ ସତ୍ସଙ୍ଗ ଭବନରୁ। ଆଜକୁ 2-3 ମାସ ହେଇଗଲା, ଆମର ଗୋଟେ ଇଲେକ୍ଟ୍ରିକ ଲାଇଟ୍ କଟିଯାଇଛି। ଆମେ କେତେଥର ମ୍ୟୁନିସିପାଲିଟିରେ କମ୍ପ୍ଲେନ୍ ମଧ୍ୟ ଦେଲୁଣି, କିନ୍ତୁ ଏପର୍ଯ୍ୟନ୍ତ କେହି ତାକୁ ରିପେୟାର କରିବା ପାଇଁ ଆସୁନାହାନ୍ତି କିମ୍ବା ଲାଇଟ୍ଟିକୁ ଟିକେ ସଜ କରିବା ପାଇଁ ଦେଖୁନାହାନ୍ତି। କାଇଣ୍ଡଲି ମୁଁ ରିକ୍ୱେଷ୍ଟ କରୁଛି, ଯଦି ଆପଣ କାହାକୁ ପଠେଇକି ଲାଇଟ୍ଟି ଠିକ୍ କରିଦେବେ ତାହେଲେ ଆମେ ନିଶ୍ଚିତ ଉପକୃତ ହବୁ। ସନ୍ଥ ନିରଙ୍କାରୀ ସତ୍ସଙ୍ଗ ଭବନ ସାଲିଆ ଛାଇ 21 ନମ୍ବର ୱାର୍ଡରୁ ମୁଁ କହୁଛି, ନିରଙ୍କାରୀ ନଗରରୁ। ଧନ୍ୟବାଦ।